ओम शांति ओम शांति ओम शांति। आज 3 मई 2026 आज अव्यक्त महावाक्य पुनरावृत्ति तारीख 18 जनवरी 2010। मूलर हेडिंग ब्रह्मा बाबा समान नष्ट मोहा स्मृति स्वरूप हेबापाई मनर टाइम टेबुल तैयारी करी कर्म करिबा समय रे कर्मयोगी अशरीरी स्थिति रे रहिबार अभ्यास कर। ब्रह्मा बाबा समान नष्ट मोहा स्मृति स्वरूप हेबापाई मनर टाइम टेबुल तैयारी करी कर्म करिबा समय रे कर्मयोगी अशरीरी स्थिति रे रहिबार अभ्यास कर। आज चारियाडर पिलामानंक भितरे विशेष भावरे स्नेह समाहित होइ रहिछि, सेथिपाई आजर दिनक ही स्मृति दिवस कही थाओ। बाप दादा अमृत बेला ठारु देश विदेश सबु आडर पिलामानंकर दिलरे ब्रह्मा बाबांक प्रति स्नेहर चित्र देखुछंती एवं बाबांकर दिलरे मध्य प्रत्येक संतानर स्नेहपूर्ण चित्र समाहित होइ रहिछि, सेथिपाई आजर दिनक तुमे माने विशेष करी स्नेहपूर्ण स्मृतिर दिवस कहुछ। बाप दादा अमृत बेला पूर्वरु मध्य पिलामानंक हातरे अनेक गुड़िए स्नेहरूपी मोतीर माला देखिछंती। प्रत्येक संतानर दिल भितरे आपे आपे एही गीत बाजुछि जे मेरा बाबा ब्रह्मा बाबा मीठा बाबा एवं बाप दादांक दिलरे मध्य एही गीत बाजुछि मीठे बच्चे प्यारे बच्चे। आज समस्तंक भितरे अन्य शक्ति गुड़िक परिवर्ते स्नेहर शक्ति अधिक समाहित होइ रहिछि। एही परमात्म स्नेह बा ऐश्वर्य स्नेह केवल एही संगम जुगरे ही अनुभव होइथाय, तेबे एही परमात्म स्नेहकु केवल अनुभवी आत्मा माने ही जानिछंती जहाकि प्रत्येक संतानकु सहज जोगी करि दैछि। आजि बाप दादा देखुछंती जे सबु पिलांक भितरे स्नेहर अनुभव बहुत बहुत समाहित होइ रहिछि, तेबे तुम समस्तंकर जन्मर आधार स्नेह अटे। एभळी केही भी पिला देखा जाउ नाही जहा भितरे अन्य शक्ति गुडिक हुएत कम थाइ पारे, किन्तु बाबांकर स्नेह एवं निमित्त होइथिबा विशेष आत्मा मानंकर स्नेहर अनुभव प्राय सबु पिलांक दिलरे तथा चेहरारे देखा जाउछि। एबे तुम समस्तंकु आज विशेष करी एठारे किए आनी पहुंचाइ दैछि, केउं विमानरे बसि आसिछ, ट्रेनरे आसिछ ना विमानरे आसिछ। समस्तंकर चेहरारे जदि स्नेह भरि रहिछि तेबे स्नेहर विमानरे बसि आसिछ ना, जहा भी करिबाकु पडिथाओ किन्तु स्नेह रूपक विमानरे बसि समस्त एठारे पहुंचि जाइछ। आजिर दिनकु स्मृति दिवस त कुहा जाउछि, किन्तु स्मृति दिवस सहित समर्थि दिवस मध्य कहा जाउछि एवं आजिर दिनकु राज्य अभिषेकर दिवस मध्य कहा जाउछि। काहेकिना आजिर दिनरे बाप दादा विशेष करि ब्रह्मा बाबा निमित्त होइतिबा महावीर पिलामानंकु विश्व सेवार मुकुट पिंधाइछन्ति। ब्रह्मा बाबा निजे गुप्त होइगले एवं पिलामानंकु विश्व सेवार स्मृतिर तिलक देइथिले। पिलामानंकु करणहार अर्थात कर्मकर्ता करि निजे करावनहार अर्थात निर्देशकर्ता होइथिले। निज भळि फरिस्ता स्वरूप हेबार वरदान देइ पिलामानंकु आलोकर मुकुट पिंधाइथिले एवं बापदादा जेउ मुकुट एवं तिलकर वरदान देइथिले सेही अनुसारे पिलामानंकर कर्तव्यकु देखि खुशी मध्य हेउछन्ति। पिलामाने सेवार वरदानकु कार्यकारी करिछन्ति, एहा देखि बापदादा खुशी अछन्ति। आजि पर्यंत जेउ पाठ करिछ एवं आगकु मध्य करिबो ब्रह्मा बाबा तार पद्मगुणा विशेष करी अभिनंदन देउछंती। बाहा पिलामाने बाहा बाप दादा विदेशरे मध्य चक्र लगाइछंती, जानिछ कोन देखिछंती प्रत्येक संतान स्नेहरे समाहित अटे, तेणु पिलामानंकु बाबांक द्वारा अनेक प्रकार समर्थि मध्य मिलिछि। काहेकिना एही दिनटी विशेष करी स्नेह द्वारा समर्थिर वरदान प्राप्त करिवार दिन अटे। बाप दादा देखिले जे केही केही पिला बहुत भल भावरे जोगर लगनरे एवं सेवारे लागि रहिछंती, अमृत बेळाकु मध्य बहुत भल भावरे अनुभव करुछंती, अशरीरी पणियार मध्य अनुभव करुछंती। किन्तु जेतेबेळे कर्मयोगी हेबार समय आसुछि सेतेबेळे दुईटी जाक कर्मयोगी हेबार एवं कर्म करिवार दुईटी जाक कर्मकु एकाठी करिबा द्वारा फरक पडि जाउछि। जदि पुरुषार्थ करुछंती जे किपरि कर्म एवं जोगर संतुलन रखिबु, किन्तु अमृत बेळा समय रे जेपरि शक्तिशाली अवस्थार अनुभव करुछंती कर्म करिबा समय रे सेथिरे फरक आसी जाउछि। मेहनत करबाकु पडुछि एवं बापदादा मध्य सबु पिलांकु कहि दैछन्ति जे विश्वर महाविनाश अचानक भावरे ही हेबो, यदि सारा दिन जोग उपरे ध्यान देबा परिवर्ते कोनोसि भी धारणार कमी रहिबा कारणरु कर्मयोगीर स्थितिरे फरक आसी जाउछि, तेबे विश्वर महाविनाशर तिथि त बापदादा सुनाइबे नाही କିନ୍ତୁ ନିଜର ଜୀବନ କାଳ କେବେ ସମାପ୍ତ ହେବ ତାହା କଣ ତୁମକୁ ଜଣା ଅଛି? କଣ କାହାକୁ ଜଣା ଅଛି କି ମୋର ମୃତ୍ୟୁ ଅମୁକ ତାରିଖରେ ହେବ ଜଣା ଅଛି କି? ସିଏ ହାତ ଉଠାଅ। ଅଚାନକ କିଛି ବି ହୋଇପାରେ, କୌଣସି ବି ପ୍ରାକୃତିକ ଦୁର୍ବିପାକ କାରଣରୁ ଏକାସାଥିରେ କେତେ ଜଣଙ୍କର ମୃତ୍ୟୁ ହୋଇଯାଉଛି। ତେଣୁ ବିଶ୍ୱର ମହାବିନାଶର ତିଥିକୁ ନେଇ କେବେ ବି ବେପରୁଆ ହୁଅ ନାହିଁ। ତୁମର ଜଗଦମ୍ବା ମାଆର ସ୍ଲୋଗାନ ଥିଲା, କେବେ ବି କେବେ ଶବ୍ଦ କୁହ ନାହିଁ, ଏବେ କୁହ। କାଲିକୁ କିଛି ବି ହୋଇଯାଇପାରେ, ସେଥିପାଇଁ ମୋତେ ସର୍ବଦା ପ୍ରସ୍ତୁତ ହୋଇ ରହିବାକୁ ହିଁ ପଡ଼ିବ। ତେଣୁ ଏଇଭଳି ପ୍ରସ୍ତୁତ ରହିବା ପ୍ରତି ସମସ୍ତଙ୍କର ଧ୍ୟାନ ଅଛି ତ? ନିଜର କର୍ମର ହିସାବ କିତାବକୁ ଯୁକ୍ତ କରିସାରିଲଣି? ଚାରୋଟି ଯାକ ବିଷୟରେ ଜ୍ଞାନ, ଯୋଗ, ସେବା ଏବଂ ଧାରଣା, ଚାରୋଟି ଯାକରେ ଚାରିଆଡୁ ଏଇଭଳି ପ୍ରସ୍ତୁତି ଅଛି ତ? ସମ୍ପୂର୍ଣ୍ଣ ରୂପରେ ବେହଦର ବୈରାଗ୍ୟର ଅନୁଭବକୁ ଚେକ୍ କରିଛ ତ? ନିଜ ନିଜର ଦିଲ୍ ଭିତରେ ଚେକ୍ କରିଛ ଯେ ମୁଁ ସଦା ପ୍ରସ୍ତୁତ ଅଟେ ତ? ନଷ୍ଟ ମହା ସ୍ମୃତି ସ୍ୱରୂପ ଅଟେ ତ? କାହିଁକି ନା ବ୍ରହ୍ମା ବାବା ମଧ୍ୟ ପୁରୁଷାର୍ଥ କରି ନିଜକୁ ଏଭଳି କରିଛନ୍ତି, ଯାହାକି ଅନୁଭବୀ ପିଲାମାନେ ହିଁ ଦେଖିଛନ୍ତି। କୌଣସି ଆଡ଼େ ଏଭଳି ବାତାବରଣ ମଧ୍ୟ ନଥିଲା ଯାହାକି କୌଣସି ପ୍ରକାରର ହିସାବ କିତାବ ବାକି ରହିଥିବ, କିନ୍ତୁ ଅଚାନକ ଅଶରୀରୀ ହେବାର ଅଭ୍ୟାସ ଆଧାରରେ ଅଶରୀରୀ ହୋଇ ଉଡ଼ିଗଲେ। କେହି କ'ଣ ଭାବିଥିଲା ଯେ ବ୍ରହ୍ମା ବାବାଙ୍କର ଯିବାର ଅଛି ବୋଲି, କିନ୍ତୁ ନଷ୍ଟମହା ହୋଇ ଚାଲିଗଲେ। ପିଲାମାନଙ୍କ ହାତରେ ହାତ ରହିଥିଲେ ମଧ୍ୟ କେଉଁଠି ବି ଆକର୍ଷଣ ଥିଲା କି? ନିଜେ ଫରିସ୍ତା ହୋଇଗଲେ ଏବଂ ପିଲାମାନଙ୍କୁ ଫରିସ୍ତା କରିବାର ତିଳକ ଦେଇଗଲେ। ଏହାର କାରଣ ହେଲା ବହୁତ ସମୟର ଅଶରୀରୀ ପଣିଆର ଅଭ୍ୟାସ। ଅନେକ ଅନୁଭବୀ ପିଲାମାନେ ଅଛନ୍ତି, ଯେଉଁମାନେ କି ସାଥିରେ ରହୁଥିଲେ ସେମାନେ ଅନୁଭବ କରିଛନ୍ତି ପରି କର୍ମ କରୁ କରୁ ମଧ୍ୟ ଅଶରୀରୀ ହୋଇଯାଉଥିଲେ ବାବା। ତେଣୁ ତୁମମାନଙ୍କର କର୍ମ ଯୋଗରେ ଯେଉଁ ଫରକ ଆସିଯାଉଛି ତାର କାରଣ ହେଲା କର୍ମ କରିବା ସମୟରେ ଏହି କଥା ସ୍ମୃତିରେ ଜାଗ୍ରତ ହୋଇ ରହୁନାହିଁ ଯେ ମୁଁ ଆତ୍ମା ଅଟେ। ଏହା ତ ସମସ୍ତଙ୍କୁ ଜଣା ଅଛି କି ମୁଁ କେଉଁ ଆତ୍ମା ଅଟେ। ମୁଁ ଆତ୍ମା ନିର୍ଦ୍ଦେଶକର୍ତ୍ତା ଅଟେ ଏବଂ ଏହି କର୍ମେନ୍ଦ୍ରିୟ ଗୁଡ଼ିକ କର୍ମକର୍ତ୍ତା ଅଟନ୍ତି। ଏହିଭଳି ନିର୍ଦ୍ଦେଶକର୍ତ୍ତାର ସମାନ କର୍ମ କରିବା ସମୟରେ ସ୍ମୃତି ସ୍ୱରୂପରେ ରହିବା ଦରକାର। ଯଦିଓ କର୍ମେନ୍ଦ୍ରିୟ ଗୁଡ଼ିକ ଦ୍ୱାରା କର୍ମ କରାଇବାକୁ ପଡୁଛି, କିନ୍ତୁ ମୁଁ ନିର୍ଦ୍ଦେଶକର୍ତ୍ତା ଅଟେ, ମାଲିକ ଅଟେ। ଯଦି ଏହି ଆସନ ଉପରେ ସ୍ଥିତ ରହିଥିବ ତେବେ ପ୍ରତ୍ୟେକ କର୍ମେନ୍ଦ୍ରିୟ ତୁମର ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବେ। ତେଣୁ ଆସନ ଉପରେ ସ୍ଥିତ ନ ହେବା ପର୍ଯ୍ୟନ୍ତ କେହି କାହା କଥା ମାନିବେ ନାହିଁ। ତେବେ ମୁଁ ଆତ୍ମା ନିର୍ଦ୍ଦେଶକର୍ତ୍ତା ଅଟେ, କର୍ମେନ୍ଦ୍ରିୟ ଗୁଡ଼ିକ କର୍ମକର୍ତ୍ତା ଅଟନ୍ତି, ନିର୍ଦ୍ଦେଶକର୍ତ୍ତା ନୁହନ୍ତି। ଯେପରି ବ୍ରହ୍ମା ବାବାଙ୍କର ଅନୁଭବ ଶୁଣିଛ ଯେ ବ୍ରହ୍ମା ବାବା ଆରମ୍ଭ ସମୟରେ ଏଇଭଳି ଅଭ୍ୟାସ କରିଥିଲେ ଯେ ପ୍ରତିଦିନ ଶୋଇବା ସମୟରେ ଏହିସବୁ କର୍ମେନ୍ଦ୍ରିୟମାନଙ୍କର ରାଜ ଦରବାର ଲଗାଉଥିଲେ। ପୁରୁଣା ପିଲାମାନେ ମଧ୍ୟ ସେହି ଡାଇରୀ ଦେଖିଥିବେ ଯେ କିପରି ପ୍ରତିଦିନ ଦରବାର ଲଗାଉଥିଲେ ଏବଂ ନିର୍ଦ୍ଦେଶକର୍ତ୍ତା ମାଲିକ ହୋଇ ପ୍ରତ୍ୟେକ କର୍ମେନ୍ଦ୍ରିୟଠାରୁ ସମାଚାର ନେଉଥିଲେ ଏବଂ ନିର୍ଦ୍ଦେଶ ଦେଉଥିଲେ। ତେବେ ଏହିଭଳି ଆରମ୍ଭ ସମୟରୁ ହିଁ ବ୍ରହ୍ମା ବାବା ନିଜର ଉପରେ ଏତିକି ଧ୍ୟାନ ଦେଉଥିଲେ। ତେଣୁ ତୁମମାନଙ୍କୁ ମଧ୍ୟ ନିଜକୁ ନିର୍ଦ୍ଦେଶକର୍ତ୍ତା ମାଲିକ ମନେକରି କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା କର୍ମ କରାଇବାକୁ ହେବ, କାହିଁକି ନା ଆତ୍ମା ରାଜା ଅଟେ, ଏହିସବୁ କର୍ମେନ୍ଦ୍ରିୟଗୁଡ଼ିକ ତାର ସାଥୀ ଅଟନ୍ତି। ତେଣୁ ଏହିଭଳି ଚେକ୍ କରିବା ଦରକାର ଯେ ଆଜିର ଦିନରେ ବିଶେଷ କରି ମନ, ବୁଦ୍ଧି, ସଂସ୍କାର, ସ୍ୱଭାବ କୁହ ବା ସଂସ୍କାର କୁହ, ଏମାନଙ୍କର ସ୍ଥିତି କିପରି ଥିଲା, ଏବଂ ତୁରନ୍ତ ଚେକ୍ କରିବା ଦ୍ୱାରା କର୍ମେନ୍ଦ୍ରିୟଗୁଡ଼ିକର ମଧ୍ୟ ଧ୍ୟାନ ରହିବ ଯେ ଆମର ରାଜା ଆମର ହାଲଚାଲ ପଚାରିବ। ତେଣୁ ଆତ୍ମା ରାଜା କର୍ମକର୍ତ୍ତା କର୍ମେନ୍ଦ୍ରିୟମାନଙ୍କୁ ନିର୍ଦ୍ଦେଶକର୍ତ୍ତା ରୂପରେ ଚେକ୍ କରୁ। ନଚେତ ଦେଖିବାକୁ ମିଳୁଛି ଯେ କେତେକ ପିଲା କହୁଛନ୍ତି ଯେ ଆମେ ତ କର୍ମେନ୍ଦ୍ରିୟଗୁଡ଼ିକୁ ଆଦେଶ ଦେଉଛୁ, କିନ୍ତୁ ପୁଣି ବି ଭୁଲ ହୋଇଯାଉଛି। ପୁରୁଷାର୍ଥ ତ କରୁଛୁ, କିନ୍ତୁ କୌଣସି ନା କୌଣସି ସଂସ୍କାର ବା ସ୍ୱଭାବ ନିର୍ଦ୍ଦେଶ ଅନୁସାରେ ଚାଲୁନାହାନ୍ତି। ତାର କାରଣ ହେଲା ନିଜେ ହିଁ ସମାନ ରୂପୀ ଆସନ ଉପରେ ସ୍ଥିତ ହୋଇ ରହୁନାହାନ୍ତି, ସ୍ଥିର ହୋଇ ରହୁନାହାନ୍ତି। ତେଣୁ ଆସନ ଉପରେ ନ ବସି ଯେତେ ବି ଆଦେଶ ଦିଅ, କିନ୍ତୁ ମାନିବାବାଲା ଆଦେଶ ମାନିବେ ନାହିଁ। ତେଣୁ କର୍ମ କରିବା ସମୟରେ ନିଜର ନିର୍ଦ୍ଦେଶକର୍ତ୍ତା ମାଲିକ ପଣିଆର ଆସନ ଉପରେ ସ୍ଥିତ ରୁହ। କେତେକ ପିଲା ବାପଦାଦାଙ୍କ ସହିତ ଏଭଳି ବାର୍ତ୍ତାଳାପ ମଧ୍ୟ କରୁଛନ୍ତି ଯେ ବାବା, ଆପଣ ତ ଆମକୁ ସର୍ବଶକ୍ତିବାନ କରିଛନ୍ତି, ଶକ୍ତିବାନ ମଧ୍ୟ ନୁହେଁ, ସର୍ବଶକ୍ତିବାନ ବରଦାନ ବ୍ରାହ୍ମଣ ଜନ୍ମରେ ବା ମାତ୍ରକେ ସମସ୍ତଙ୍କୁ ଦେଇଛନ୍ତି। ଆପଣ ନିଜର ଜନ୍ମ ସମୟର ବରଦାନ ମନେ ଅଛି ତ? ପ୍ରତ୍ୟେକ ସନ୍ତାନକୁ ବାବା ମାଷ୍ଟର ସର୍ବଶକ୍ତିବାନ ବରଦାନ ଦେଇଛନ୍ତି। ତେଣୁ ଏହି ବରଦାନ କିଏ ଦେଇଛନ୍ତି? ସ୍ୱୟଂ ସର୍ବଶକ୍ତିବାନ ପରମାତ୍ମା ହିଁ ଦେଇଛନ୍ତି ନା? ପୁଣି ବି ଅଭିଯୋଗ କରୁଛ ଯେ ଯେତେବେଳେ ଯେଉଁ ଶକ୍ତି ଦରକାର ସେ ଆସୁନାହିଁ, ଆଦେଶକୁ ମାନୁନାହିଁ, ତାହା କାହିଁକି ହେଉଛି? ଯେବେ କି ସର୍ବଶକ୍ତିବାନ ପରମାତ୍ମାଙ୍କର ବରଦାନ ଅଟେ, ତାଙ୍କଠାରୁ ତ ବଡ଼ ଆଉ କେହି ନାହାନ୍ତି। ତେବେ ବରଦାନର ସ୍ଥିତିରେ ସ୍ଥିତ ରହି ଯଦି ଆଦେଶ ଦେବ,
ତେବେ ଏଭଳି କେବେ ବି ହୋଇପାରିବ ନାହିଁ ଯେ ତୁମେ ଆଦେଶ ଦେଉଥିବ କିନ୍ତୁ ଶକ୍ତିଗୁଡ଼ିକ ତୁମର ଆଦେଶକୁ ମାନୁ ନଥିବେ। ପ୍ରଥମେ ତ ଆତ୍ମା ମାଲିକ ଅଟେ, ଦ୍ୱିତୀୟରେ ସର୍ବଶକ୍ତିମାନ ବାବାଙ୍କର ବରଦାନ ମଧ୍ୟ ମିଳିଛି, ତେଣୁ ସେହି ସ୍ୱରୂପରେ ସ୍ଥିତ ହୋଇ ମୁଁ ମାଲିକ ଅଟେ, ମୋତେ ବରଦାନ ମଧ୍ୟ ମିଳିଛି, ଏହିଭଳି ଦୁଇଟି ଯାକ ସ୍ୱରୂପର ସ୍ମୃତିରେ ସ୍ଥିତ ହୋଇ ଆଦେଶ ଦିଅ। ମୁଁ କର୍ମେନ୍ଦ୍ରର ମାଲିକ ଏବଂ ଦ୍ୱିତୀୟରେ ମୁଁ ମାଷ୍ଟର ସର୍ବଶକ୍ତିମାନ। କୌଣସି ଶକ୍ତି ତୁମର ଆଦେଶକୁ ମାନିବ ନାହିଁ, ଏହା ଅସମ୍ଭବ ଅଟେ, କାହିଁକି ନା ବରଦାନ ସହିତ ପିଲାମାନଙ୍କର ସମ୍ପତ୍ତି ଉପରେ ମଧ୍ୟ ଅଧିକାର ରହିଛି। ସଙ୍ଗମ ଯୁଗରେ ତୁମମାନଙ୍କୁ ସର୍ବଶକ୍ତିମାନର ଉପାଧି ମଧ୍ୟ ମିଳିଛି, କେବଳ ସେହି ସ୍ଥିତିରେ ସ୍ଥିତ ରହୁନାହଁ ବା ସବୁବେଳେ ରହୁନାହଁ, ଏଥିରେ କେବେ କେବେ ହୋଇଯାଉଛି। ତେଣୁ ଏହି କେବେ କେବେ ଶବ୍ଦକୁ ନିଜର ବ୍ରାହ୍ମଣ ଡିକ୍ସନାରୀରୁ ବାହାର କରିଦିଅ। ଏବେ ଏବେ ହାଜିର ତୁମେମାନେ କହୁଛ ନା ବାବା, ଯେତେବେଳେ ଆମେ ଆପଣଙ୍କୁ ମନେ ପକାଉଛୁ ଆପଣ ତୁରନ୍ତ ହାଜିର ହୋଇଯାଉଛନ୍ତି, କଣ ଅନୁଭବ ଅଛି ତ? ହାତ ଉଠ, ଅନୁଭବ କରିଛ ତ? ଏବେ ଦେଖ, ହାତ ତ ଉଠାଇ ଦେଉଛ, ବାବା ଆସି ହାଜିର ହୋଇଯାଉଛନ୍ତି, ହଜୁର ହାଜିର ହୋଇଯାଉଛନ୍ତି। ତେବେ ଏହି ଶକ୍ତିଗୁଡ଼ିକ ହାଜିର ହେବା କ'ଣ ବଡ଼ କଥା? ଏହିସବୁ ଶକ୍ତିଗୁଡ଼ିକ ମଧ୍ୟ ତୁମମାନଙ୍କୁ ବାବାଙ୍କର ସମ୍ପତ୍ତି ରୂପରେ ମିଳିଛି, ତେଣୁ ମାଲିକ ହୋଇ ଆଦେଶ କର। ଯେହେତୁ ମାଲିକ ହୋଇ ଆଦେଶ ଦେଉନାହଁ, ତେଣୁ ଶକ୍ତି ମଧ୍ୟ ମିଳୁନାହିଁ, ଏବଂ ତୁମେମାନେ ମଧ୍ୟ ଶକ୍ତିହୀନ ସ୍ଥିତିରେ ରହି ଆଦେଶ ଦେଉଛ। ଯେହେତୁ ସେତେବେଳେ ତୁମେମାନେ ମାଲିକ ନୁହଁ, ତେଣୁ ତୁମ ଆଦେଶକୁ କାହିଁକି ମାନିବେ? ତେଣୁ ବାପଦାଦା ଏବେ କ'ଣ ଚାହୁଁଛନ୍ତି ଜାଣିଛ ନା? ବାପଦାଦା ଏବେ ଏହି କଥା ଚାହୁଁଛନ୍ତି ଯେ ମୋର ପ୍ରତ୍ୟେକ ସନ୍ତାନ ରାଜା ସନ୍ତାନ ହୋଇ ସ୍ୱରାଜ୍ୟ ଅଧିକାରୀ ହୋଇ ସ୍ୱରାଜ୍ୟର ଆସନକୁ କେବେ ବି ନ ଛାଡ଼ୁ। ତେବେ ରାଜା ତ ସାରାଦିନ ରାଜା ହୋଇ ରହିଥାଏ ନା? ନା କେବେ ରାଜା ଅଟେ, କେବେ ନୁହେଁ। ସିଂହାସନ ଉପରେ ବସିବ କି ନ ବସିବ ତାହା ଅଲଗା କଥା, କିନ୍ତୁ ଘରେ ରହୁଥିଲେ ମଧ୍ୟ ମୁଁ ରାଜା ଅଟେ, ଏକଥା ତ ଭୁଲିବ ନାହିଁ ନା? ତେଣୁ କର୍ମଯୋଗୀ ଏବଂ ଅମୃତବେଳାର ଯଥାର୍ଥ ଯୋଗର ଶକ୍ତିଶାଳୀ ସ୍ଥିତି ଭିତରେ ଫରକ ରହିବା ଉଚିତ ନୁହେଁ। ଯଦିଓ କାମ ଅଲଗା ଅଲଗା ଅଟେ, କିନ୍ତୁ ତୁମେ କିଏ ଅଟ? ତୁମେ ତ ବିଶ୍ୱର ପରିବର୍ତ୍ତକ ଅଟ ନା, ବିଶ୍ୱ କଲ୍ୟାଣକାରୀ ଅଟ ନା? ସେଥିପାଇଁ ବାବା ମଧ୍ୟ ଏହି କଥା ଚାହୁଁଛନ୍ତି ଯେ ଚାଲିବା ବୁଲିବା ସମୟରେ ମଧ୍ୟ ରାଜା ପଣିଆ ଭୁଲ ନାହିଁ କି ଆସନକୁ ମଧ୍ୟ ଛାଡ଼ ନାହିଁ, କାରଣ ଆସନ ଉପରେ ବସିବା ବିନା କେହି ବି ତୁମର ଆଦେଶକୁ ମାନିବେ ନାହିଁ। ଆଜିକାଲି ଦେଖ, ଆସନ ପାଇଁ କେତେ କ'ଣ ମେହନତ କରୁଛନ୍ତି, ନିଜର ହକ୍ ନେବା ପାଇଁ କେତେ ଚେଷ୍ଟା କରୁଛନ୍ତି, ନିଜର ଅଧିକାରକୁ କେହି ଛାଡ଼ିବାକୁ ଚାହାନ୍ତି ନାହିଁ। ତେଣୁ ତୁମେମାନେ ମଧ୍ୟ ନିଜର ପରମାତ୍ମା ଅଧିକାର ମୁଁ କିଏ, ସବୁ ସମୟରେ ଯାହା ବି କାର୍ଯ୍ୟ କରୁଛ, କାର୍ଯ୍ୟ କରିବା ସମୟରେ ମଧ୍ୟ ନିଜର ମନ ପାଇଁ ଟାଇମ୍ ଟେବଲ୍ ତିଆରି କର। ଏହି କାର୍ଯ୍ୟ କରିବା ସମୟରେ ମୋର ମନ ଭିତରେ କେଉଁ ସମାନର ସ୍ମୃତି ରହିବ, ଆଜିର ଦିନରେ କେଉଁ ଲକ୍ଷ୍ୟ ରଖିବି, ପ୍ରତ୍ୟେକ କାର୍ଯ୍ୟ କରିବା ସମୟରେ ତୁମ ପାଖରେ ଯେଉଁ ସବୁ ସମାନଗୁଡ଼ିକର ତାଲିକା ରହିଛି, ଯଦିଓ ଭିନ୍ନ ଭିନ୍ନ ପ୍ରକାରରେ ଟାଇମ୍ ଟେବୁଲ୍ ପ୍ରସ୍ତୁତ କରିପାରିବ, ଯେପରି ସ୍ଥୂଳ କର୍ମ ପାଇଁ ଟାଇମ୍ ଟେବୁଲ୍ ନିର୍ଦ୍ଧାର୍ଯ୍ୟ କରୁଛ, ସେହିପରି ମନ ପାଇଁ ମଧ୍ୟ ଟାଇମ୍ ଟେବୁଲ୍ ନିର୍ଦ୍ଧାର୍ଯ୍ୟ କର। ଜାଣିଛ ତ ଏହି ସମୟରେ ମୋତେ ଏହି କାମ କରିବାର ଅଛି, ତା ସହିତ ମୋତେ କେଉଁ ସମାନରେ ରହିବାର ଅଛି, ମାଲିକ ପଣିଆର ଅଧିକାର କେଉଁ ସମାନ ରୂପରେ ରଖିବି, ମନ ପାଇଁ ଏହାର ଟାଇମ୍ ଟେବୁଲ୍ ପ୍ରସ୍ତୁତି କର। କ'ଣ ଟାଇମ୍ ଟେବୁଲ୍ ତିଆରି କରିବା ଜଣା ଅଛି ତ? ମାତାମାନଙ୍କୁ ଜଣା ଅଛି ତ? ମାତାମାନେ ନିଜେ ନିଜ ପାଇଁ ଟାଇମ୍ ଟେବୁଲ୍ ଅର୍ଥାତ୍ ସମୟ ସାରଣୀ ପ୍ରସ୍ତୁତ କର। ଆଚ୍ଛା, ରୋଷେଇ କରିବାର ଅଛି, ସେହି ସମୟରେ କେଉଁ ସମାନଙ୍କୁ ନିଜର ବୁଦ୍ଧିରେ ଜାଗ୍ରତ କରି ରଖିବାକୁ ହେବ? ସମାନର ମାଳ ତ ବହୁତ ବଡ଼ ଅଟେ, ତାକୁ ଗଣୁଥାଅ ଏବଂ ତାର ସ୍ୱରୂପରେ ସ୍ଥିତ ହେଉଥାଅ। ତେଣୁ ଏବେ ତ ବହୁତ କାଳର ଅଭ୍ୟାସ ରହିବା ଆବଶ୍ୟକ ଅଟେ। କେହି କେହି ପିଲା କହୁଛନ୍ତି ଏବେ ପର୍ଯ୍ୟନ୍ତ ତ ବିନାଶର ଚିହ୍ନ ଦେଖାଯାଉନାହିଁ, ଏବେ ସୁଦ୍ଧା ତ କୌଣସି ତାରିଖ ନିର୍ଦ୍ଧାର୍ଯ୍ୟ ହୋଇନାହିଁ, ଏହା ଭିତରେ ଆମେ କରିନେବୁ, ନିଶ୍ଚିତ ହୋଇଯିବ। ଏସବୁ ହେଲା ଅବହେଳା ପଣିଆର ଭାଷା, ସନ୍ଦେଶ ଦେବାରେ ମଧ୍ୟ ତୁମେମାନେ ବିଶ୍ୱ କଲ୍ୟାଣକାରୀ ଅଟ। ତେବେ କେହି କେହି ପିଲା କହୁଛନ୍ତି ଏବେ ତ ଆହୁରି ବହୁତ ସମୟ ବାକି ଅଛି, ଆଉ କିଛିଦିନ ପରେ ସନ୍ଦେଶ ଦେବୁ, କିନ୍ତୁ ନା, ଯାହାକୁ ବି ପଛରେ ସନ୍ଦେଶ ଦେବ ସେ ମଧ୍ୟ ତୁମକୁ ଉଲୁଗୁଣା ଦେବ। ଜାଣିଛ କେଉଁ ଉଲୁଗୁଣା ଦେବ? ତେଣୁ ଆମକୁ ପୂର୍ବରୁ କାହିଁକି ଜଣାଇଲ ନାହିଁ, ତୁମେ ଆମକୁ ପୂର୍ବରୁ କାହିଁକି ଜଣାଇଲ ନାହିଁ, ଯାହାକି ଆମେ ମଧ୍ୟ କିଛି ପୁରୁଷାର୍ଥ କରିପାରିଥାନ୍ତୁ। ଏବେ ତ ଶେଷ ସମୟରେ ହିଁ ଆମକୁ ଶୁଣାଉଛ, ତେଣୁ ଆମେ ଏବେ କେବଳ ବାବାଙ୍କୁ ଜାଣି ହେ ପ୍ରଭୁ ତୁମର ଲୀଳା ଅପ୍ରମପାର ଅଟେ ଏହି କଥା ହିଁ କହିପାରିବୁ, ପଦ ତ ପାଇପାରିବୁ ନାହିଁ। କାହିଁକି ଜାଣିଛ, ବହୁତ ସମୟରେ ମଧ୍ୟ ସହଯୋଗ ଦରକାର। ତୁମେ ସମସ୍ତେ ଉତ୍ତରାଧିକାରୀ ଅର୍ଥାତ୍ ୱାରିସ୍ ମାନେ ବସିଛ ନା? ଯେଉଁମାନେ ନିଜକୁ ୱାରିସ୍ ମନେ କରୁଛନ୍ତି ସେମାନେ ହାତ ଉଠାଅ। କ'ଣ ୱାରିସ୍ ଅଟ ତ? ଆଚ୍ଛା, ଯଦି ୱାରିସ୍ ଅଟ ତେବେ ତୁମକୁ ପୁରା ସମ୍ପତ୍ତି ନେବାର ଅଛି ନା ଅଳ୍ପ ନେଲେ ବି ଚଳିବ? ସମସ୍ତେ କହିବେ ଆମକୁ ପୁରା ସମ୍ପତ୍ତି ଦରକାର। ତେବେ ପୁରା ସମ୍ପତ୍ତି ପାଇବାର ଅର୍ଥ ହେଲା ପୁରା ଏକୋଇଶ ଜନ୍ମ, ଆଜିଠାରୁ ଅନ୍ତ ପର୍ଯ୍ୟନ୍ତ, ଆଦିଠାରୁ ଅନ୍ତ ପର୍ଯ୍ୟନ୍ତ। ରାଜକୀୟ ପ୍ରଜା ମଧ୍ୟ ନୁହେଁ, ରାଜ ପରିବାରରେ ଜନ୍ମ ନେବା, ସିଂହାସନ ଉପରେ ତ ଜଣେ ହିଁ ବସିବ, ଅର୍ଥାତ୍ ଗୋଟିଏ ଯୋଡ଼ି ହିଁ ବସିବେ, କିନ୍ତୁ ସେଠାରେ ଯେତେବେଳେ ବି ସଭା ବସିବ ସେତେବେଳେ ରାଜ ପରିବାରର ବିଶେଷ ନିମିତ୍ତ ଆତ୍ମାମାନେ ମଧ୍ୟ ମୁକୁଟଧାରୀ ହୋଇ ସଭାରେ ବସିବେ, ବିନା ମୁକୁଟରେ ବସିବେ ନାହିଁ, ଏବଂ ସବୁ କାର୍ଯ୍ୟରେ ମଧ୍ୟ ପରାମର୍ଶଦାତା ଭାବରେ, ଏମିତି ନୁହେଁ ଯେ କେବଳ ରାଜା ଏକା ହିଁ ରାଜ୍ୟ ଚଳାଇବ, ରାଜା ମଧ୍ୟ ସେମାନଙ୍କ ସହିତ ବିଚାର ପରାମର୍ଶ କରି ରାଜ୍ୟ କରିବ। ସେଥିପାଇଁ ଯଦି ସମ୍ପୂର୍ଣ୍ଣ ସମ୍ପତ୍ତି ନେବାର ଅଛି ତେବେ ପ୍ରଥମ ଜନ୍ମଠାରୁ ଆରମ୍ଭ କରି ଏକୋଇଶ ଜନ୍ମ ପର୍ଯ୍ୟନ୍ତ ପୁରା ଅଧା ମଧ୍ୟ ନୁହେଁ, ମଝିରେ ତ ଯିବାର ନାହିଁ, କାରଣ ଅକାଳ ମୃତ୍ୟୁ ତ ହେବାର ନାହିଁ। ତେଣୁ ପୁରା ପୁରା ସମ୍ପତ୍ତି ନେବ ନା ଅଳ୍ପରେ ମଧ୍ୟ ଖୁସି ହୋଇଯିବ। ତୁମମାନଙ୍କର ମାତେଶ୍ୱରୀ ଜଗଦମ୍ବା ମଧ୍ୟ ସର୍ବଦା ଏହି ଲକ୍ଷ୍ୟ ରଖୁଥିଲେ ଯେ ବାପଦାତା ଯେଉଁ ଶ୍ରୀମତ ଦେଇଛନ୍ତି, ଚାହେ ମନ ପାଇଁ, ଚାହେ ବାଣୀ ପାଇଁ, ଚାହେ କର୍ମ ପାଇଁ, ସେଗୁଡ଼ିକୁ ମୋତେ କରିବାକୁ ହିଁ ହେବ। ସେହିଭଳି ସମ୍ପୂର୍ଣ୍ଣ ସମ୍ପତ୍ତି ନେବାବାଲା ପିଲାମାନେ ମଧ୍ୟ ଏହି ଲକ୍ଷ୍ୟ ବୁଦ୍ଧିରେ ରଖ ଯେ ଅଚାନକ, ଏଭର ରେଡି ଏବଂ ବହୁତ ସମୟ, ଏହି ତିନୋଟି ଯାକ ଶବ୍ଦକୁ ଏକାଠି ମନେ ରଖ। ସେଥିପାଇଁ ବାପଦାଦା ସମସ୍ତ ଆଶାର ପ୍ରଦୀପ ପିଲାମାନଙ୍କ ପ୍ରତି ଏହି ବରଦାନ ଦେଉଛନ୍ତି ଯେ ସର୍ବଦା ଏହି ତିନୋଟି ଯାକ ଶବ୍ଦକୁ ମନେ ରଖି ସମସ୍ତେ ଆଶାର ପ୍ରଦୀପ ହେବାର ପ୍ରତ୍ୟକ୍ଷ ପ୍ରମାଣ ଦେଖାଅ। ଅଚାନକ, ଏଭର ରେଡି, ବହୁତ ସମୟ। ଆଚ୍ଛା, ବିଦେଶୀମାନେ ମଧ୍ୟ ମାନସିକ ସେବା ଦ୍ୱାରା ସହଯୋଗୀ ଅଟନ୍ତି ନା? ବାପଦାଦା ଦେଖୁଛନ୍ତି ଯେ ସବୁ ଧର୍ମରେ ବୃଦ୍ଧି ହେଉଛି, କେବଳ ଗୋଟିଏ ହିନ୍ଦୁ ଧର୍ମ ନୁହେଁ, କିନ୍ତୁ ମୁସଲମାନ, ବୌଦ୍ଧି, ଖ୍ରୀଷ୍ଟିଆନ ସବୁ ଧର୍ମରେ ଧୀରେ ଧୀରେ ଲୋକମାନେ ଆଧ୍ୟାତ୍ମିକତାରେ ରୁଚି ଦେଖାଉଛନ୍ତି। ପୂର୍ବରୁ ତ ବ୍ରହ୍ମାକୁମାରୀଙ୍କ ନାମ ଶୁଣି ଡରିଯାଉଥିଲେ, ଏମାନେ କ'ଣ ଖାଲି ବିନାଶ ବିନାଶ କହୁଛନ୍ତି, କିନ୍ତୁ ଏବେ କ'ଣ କହୁଛନ୍ତି? ଏବେ କହୁଛନ୍ତି, କୁହ, ବିନାଶ କେବେ ହେବ, କିପରି ହେବ, ଏବଂ ଆମେ କ'ଣ କରିବୁ? ତେବେ ହେବ ତ ନିଶ୍ଚିତ, ଏଥିରେ ତ ଗ୍ୟାରେଣ୍ଟି ଦିଆଯାଇଛି, ତୁମମାନଙ୍କ ଭିତରେ ତ ଗ୍ୟାରେଣ୍ଟି ରହିଛି ନା, ଚାହେ ବିଦେଶୀ ଚାହେ ଭାରତବାସୀ ଗ୍ୟାରେଣ୍ଟି କରୁଛ ନା? କେବଳ ବାପଦାଦା ଯେଉଁ ସଂକେତ ଦେଇଛନ୍ତି ଯେ ପୁରୁଷାର୍ଥକୁ ତୀବ୍ର କର, ଏବେ ପୁରୁଷାର୍ଥ ନୁହେଁ, ପୁରୁଷାର୍ଥର ସମୟ ଯାଇସାରିଲାଣି, ଏବେ ତ ତୀବ୍ର ପୁରୁଷାର୍ଥ କରିବାର ସମୟ, ଏବଂ କେବେ କେବେ ଉପରେ ନିର୍ଭର କର ନାହିଁ, ଏବେ ଏବେ କହିବାକୁ ହେବ, କରିବାକୁ ହେବ, ଏବେ ହିଁ ହେବାକୁ ପଡ଼ିବ, ତେଣୁ ହେବ ସୁନିଶ୍ଚିତ। ଚାରିଆଡ଼ ତୀବ୍ର ପୁରୁଷାର୍ଥୀ, ସର୍ବଦା ଉମଙ୍ଗ ଉତ୍ସାହର ସହିତ ଆଗକୁ ପାଦ ବଢ଼ାଉଥିବା ପିଲାମାନଙ୍କୁ ବାପଦାଦା ସ୍ମୃତି ଦିବସର ଶୁଭେଚ୍ଛା ଦେଉଛନ୍ତି। ବାପଦାଦାଙ୍କର ଦିଲ ଭିତରେ ପ୍ରତ୍ୟେକ ସନ୍ତାନ ସମାହିତ ଅଟେ, ଏବଂ ପ୍ରତ୍ୟେକ ସନ୍ତାନ ଭିତରେ ବାବା ମଧ୍ୟ ସମାହିତ ଅଛନ୍ତି। ତେଣୁ ଅଭିନନ୍ଦନ, ଅଭିନନ୍ଦନ ଏବଂ ଅଭିନନ୍ଦନ ସହିତ ନମସ୍ତେ ମଧ୍ୟ। ଆଜିର ଏହି ଶୁଭ ଦିନରେ ଆମ ସମସ୍ତ ସନ୍ତାନମାନଙ୍କର ବାପଦାଦାଙ୍କ ପ୍ରତି ବହୁତ ବହୁତ ଅଭିନନ୍ଦନ, ଅଭିନନ୍ଦନ, ଶୁଭେଚ୍ଛା। ନମସ୍ତେ, ନମସ୍ତେ ବାବା। ଆଜିର ବରଦାନ, ନିଜର ଶକ୍ତିଶାଳୀ ସ୍ଥିତି ଦ୍ୱାରା ରଚନାର ସର୍ବ ଆକର୍ଷଣଠାରୁ ଦୂରରେ ରହୁଥିବା ମାଷ୍ଟର ରଚୟିତା ଭବ। ନିଜର ଶକ୍ତିଶାଳୀ ସ୍ଥିତି ଦ୍ୱାରା ରଚନାର ସର୍ବ ଆକର୍ଷଣଠାରୁ ଦୂରରେ ରହୁଥିବା ମାଷ୍ଟର ରଚୟିତା ଭବ। ବିସ୍ତାର, ଯେତେବେଳେ ତୁମେମାନେ ମାଷ୍ଟର ରଚୟିତା ବା ମାଷ୍ଟର ନଲେଜଫୁଲ୍ର ଶକ୍ତିଶାଳୀ ସ୍ଥିତିର ନିଶାରେ ସ୍ଥିତ ରହିବ, ସେତେବେଳେ ଯାଇ ରଚନାର ସର୍ବ ଆକର୍ଷଣଠାରୁ ଉର୍ଦ୍ଧ୍ୱରେ ରହିପାରିବ। କାହିଁକିନା ଏବେ ରଚନା ଆହୁରି ଅଧିକ ଭିନ୍ନ ଭିନ୍ନ ରଙ୍ଗ ଢଙ୍ଗ ରୂପ ରଚିବାକୁ ଯାଉଛି। ସେଥିପାଇଁ ଏବେ ପିଲାଳିଆମିର ଭୁଲକୁ, ଅବହେଳାପଣିଆର ଭୁଲକୁ, ଆଳସ୍ୟର ଭୁଲକୁ, ବେପରୀୟ ହେବାର ଭୁଲକୁ, ଯାହା ବି ଏବେ ରହିଯାଇଛି ସେଗୁଡ଼ିକୁ ଭୁଲି ନିଜର ଶକ୍ତିଶାଳୀ ଶକ୍ତି ସ୍ୱରୂପକୁ, ଶସ୍ତ୍ରଧାରୀ ସ୍ୱରୂପକୁ, ସର୍ବଦା ଜାଗ୍ରତ ଜ୍ୟୋତି ହୋଇ ରହିବାର ସ୍ୱରୂପକୁ ପ୍ରତ୍ୟକ୍ଷ କର, ତେବେ କୁହାଯିବ ମାଷ୍ଟର ରଚୟିତା। ସ୍ଲୋଗାନ, ମାନସିକ ସ୍ଥିତିରେ ଏତେ ଶକ୍ତ ହୁଅ ଯାହାକି କୌଣସି ବି ପରିସ୍ଥିତି ତାକୁ ତରଳାଇ ପାରିବ ନାହିଁ। ମାନସିକ ସ୍ଥିତିରେ ଏତେ ଶକ୍ତ ହୁଅ ଯାହାକି କୌଣସି ବି ପରିସ୍ଥିତି ତାକୁ ତରଳାଇ ପାରିବ ନାହିଁ। ଅବ୍ୟକ୍ତ ଇସାରା, ସର୍ବଦା ଅଚଳ, ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର। ଏ ମାସର ଥିମ୍, ସର୍ବଦା ଅଚଳ, ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର। ଆଜିର ପଏଣ୍ଟ, ଯେକୌଣସି ବାତାବରଣରେ ବା ବାୟୁମଣ୍ଡଳ ଭିତରେ ରୁହ, କିନ୍ତୁ ତୁମର ସ୍ଥିତି ସର୍ବଦା ଅଚଳ, ଅଟଳ ଏବଂ ଏକରସ ରହିଥାଉ। କେବେ ନିମିତ୍ତ ହୋଇଥିବା ଆତ୍ମା ଯଦି କୌଣସି ରାୟ ବା ନିର୍ଦ୍ଦେଶ ଦେଉଛନ୍ତି, ସେଥିରେ ଦ୍ୱନ୍ଦ୍ୱରେ ପଡ଼ ନାହିଁ। କାହିଁକିନା ଯେଉଁମାନେ ନିମିତ୍ତ ହୋଇଛନ୍ତି ସେମାନେ ଅନୁଭବୀ ହୋଇସାରିଛନ୍ତି। ଯଦି ସେମାନଙ୍କର କୌଣସି ନିର୍ଦ୍ଦେଶକୁ ତୁମେ ସ୍ପଷ୍ଟ ଭାବରେ ବୁଝିପାରୁ ନାହଁ, କେବେ ବି ହଲଚଲରେ ଆସ ନାହିଁ। ଧୈର୍ଯ୍ୟର ସହିତ କୁହ, ମୁଁ ଏହାକୁ ବୁଝିବାକୁ ଚେଷ୍ଟା କରିବି, ତେବେ ଯାଇ ତୁମର ସ୍ଥିତି ଏକରସ, ଅଚଳ, ଅଟଳ ରହିବ। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି,
ଓମ୍ ଶାନ୍ତି।